ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର ଆଇବାକାଲିଠାନୁ ମୂଲ ହେଉଛେ ପ୍ରବାସୀ ଭାରତୀୟ ଦିବସ। ଅତିଥି ଦେବୋ ଭବ ଭାବନା ନେଇକରି ପ୍ରବାସୀମାନଙ୍କୁ ସ୍ୱାଗତ କରବାର୍କେ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ। ରାଜ୍ୟ ସଂଗ୍ରହାଳୟନ 9 ନୂଆ ଗ୍ୟାଲେରୀ ଆର୍ ତାଲପତର୍ଥି ରାମାୟଣ ପ୍ରଦର୍ଶନୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଇଜେ 44,793 କୋଟି ଟଙ୍କାର 5 ପ୍ରକଳ୍ପକେ ମଞ୍ଜୁର କଲା ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାଥି ଆଜ ପ୍ରଭୁ ଶ୍ରୀକୃଷ୍ଣଙ୍କର କାଳୀୟ ଦଳନ ଆର୍ ବିଶ୍ୱରୂପ ଦର୍ଶନ ଉପଭୋଗ କରୁଛନ୍ ଦର୍ଶକ। ଆଉର୍ ହକି ଇଣ୍ଡିଆ ଲିଗ୍ ଥି ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ଆଜ ହେବା ଖେଲ। ଏଥର ପୁରା ଖବର ଭୁବନେଶ୍ୱର ଜନତା ମଇଦାନଠାନେ ଆଇବା କାଲ 18 ପ୍ରବାସୀ ଭାରତୀୟ ଦିବସ ବାବଦେ ଆଜି ଭୁବନେଶ୍ୱର ଲୋକସେବା ଭବନଠାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅରୁଣ କୁମାର ଚାଟାର୍ଜୀ ଆର୍ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍। ଇ ବାବଦେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ସେମାନେ କହିଛନ୍, ଆଇବା କାଲ ପ୍ରବାସୀ ଭାରତୀୟ ଯୁବ ଦିବସ ହେବା କାର୍ଯ୍ୟକ୍ରମଟି ବୈଦେଶିକ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଆର୍ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। 9 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାରୋହକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଇତାର ଛଡ଼ା ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନ୍ର ଭିଲ୍ ଶୁଭାରମ୍ଭ କରିବେ। ଉପରବେଲା ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟମାନଙ୍କ ସାଙ୍ଗେ ଭାବ ବିନିମୟ କରବାର କାର୍ଯ୍ୟକ୍ରମ ରହିଛି। 10 ଉଦ୍ଯାପନୀ ଉତ୍ସବଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀଥି ସୂଚନା ଦିଆଯାଇଛି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆଗନୁ ଆଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଟିଏ ଭିଡ଼ିଓ ବାର୍ତ୍ତାଥି ରାଜ୍ୟବାସୀଙ୍କୁ ଅତିଥି ଦେବୋ ଭବ ଭାବନା ନେଇକରି ପ୍ରବାସୀମାନଙ୍କୁ ସ୍ୱାଗତ କରବାର୍କେ ଆହ୍ୱାନ ଦେଇଛନ୍। ଓଡ଼ିଶାର ବର୍କସ କଲା ସଂସ୍କୃତି ଆର୍ ଐତିହ୍ୟକେ ଦୁନିଆ ସାରା ପହଞ୍ଚାବାର୍କେ ଇଟା ଗୋଟିଏ ଭଲ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ସାରା ବିଶ୍ୱକୁ ଆମେ ପରିବାର ଭଳି ଦେଖୁ, ପ୍ରବାସୀମାନେ ତ ସହଜରେ ଆମ ନିଜର। ଆସନ୍ତୁ ଆମେ ସମସ୍ତେ ମିଶି ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା। ପ୍ରବାସୀ ଭାଇ ଭଉଣୀମାନେ ତାଙ୍କ ଜୀବନର ସବୁଠାରୁ ଭଲ ଅନୁଭୂତି ପାଇବେ ସେ ଦିଗରେ ପ୍ରଚେଷ୍ଟା କରିବା।
ଇନ ଜନେଇ ଦିଆଯାଇପାରେ ଯେ ପହେଲା କରି ଓଡ଼ିଶାନ ପ୍ରବାସୀ ଭାରତୀୟ ସମ୍ମିଳନୀ ହେଉଥିବାନୁ ସରକାରଙ୍କ ତରଫରୁ ଜୋରଦାର ତୟାରୀ କରାଯାଉଛି। ଏଥିଲାଗି ଭିନ୍ ଭିନ୍ ଦେଶରୁ ଅତିଥିମାନେ ଭୁବନେଶ୍ୱରକେ ପହଞ୍ଚିବାରକେ ଲାଗିଛନ୍। କାର୍ଯ୍ୟକ୍ରମଟି 70 ଦେଶରୁ 4,000 ଅଧିକା ପ୍ରବାସୀ ଭାରତୀୟ ଯୋଗ ଦେବେ ବୋଲି ସୂଚନା ମିଳିଛି। ପ୍ରବାସୀ ଭାରତୀୟ ଦିବସ ଲାଗି ଗଲାକାଲିଠାନୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓଡ଼ିଶା ପହଞ୍ଚିଛନ୍। ଆଜି ସକାଳୁ ସେ ପୁରୀ ଯାଇକରି ମହାପ୍ରଭୁଙ୍କର ଦର୍ଶନ କରିଛନ୍। ତାର୍ ଉତ୍ତରୁ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିକରି ସେନ ଥିବା ବ୍ୟାଖ୍ୟାନ କେନ୍ଦ୍ର ଦେଖିଛନ୍। ଇଉଦ୍ଧେ ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍, ପହେଲା କରି ଓଡ଼ିଶାନ ପ୍ରବାସୀ ଭାରତୀୟ ସମ୍ମିଳନୀ ହେଉଛି। ସମ୍ମିଳନୀକେ ସଫଲ କରବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରା ଦମ୍ ଲଗେଇ ଦେଇଛନ୍। ଇ ବାବଦେ ଶ୍ରୀ ଜୟଶଙ୍କର କହିଛନ୍,
आप जानते हैं कि प्रवासी भारतीय दिवस होगा, पहली बार उड़ीसा में होगा और मुझे पूरा विश्वास है कि उसके लिए जो भी हमारी ओर से प्रयास होनी चाहिए, जो तैयारी होनी चाहिए, हमारे माननीय मुख्यमंत्री और उड़ीसा के शासन ने अपनी ओर से बहुत कोशिश की है, ध्यान दिया है, तो मुझे पूरा विश्वास है। क्योंकि आप जानते हैं कि इस अवसर पर राष्ट्रपति जी भी आएंगी, प्रधानमंत्री जी भी आएंगे, तो ये एक किस्म से उड़ीसा के लिए शोकेस करने का अवसर भी है कि दुनिया के मैप में उड़ीसा को पूरा कैसे केंद्रित करें।
ପ୍ରବାସୀ ଭାରତୀୟ ଦିବସ ମୁଖିଆ କାର୍ଯ୍ୟକ୍ରମ ମୂଲ ହେବାର ଆଗରୁ ଆଜ ରାଜଧାନୀ ଭୁବନେଶ୍ୱରଠାରେ ସଂସ୍କୃତି ବିଭାଗ ତରଫରୁ ରବୀନ୍ଦ୍ର ମଣ୍ଡପଠାରେ ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ, ରାଜାରାଣୀ ମନ୍ଦିରଠାରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆର୍ ମୁକ୍ତେଶ୍ୱର ମନ୍ଦିରଠାରେ ଓଡ଼ିଶୀ ନୃତ୍ୟ ମହୋତ୍ସବ ମୂଲ ହୋଇଛି। ଏହି ଉତ୍ସବ ମାନ 5 ତକ ଚାଲବା। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ ରାଜ୍ୟ ସଂଗ୍ରହାଳୟନ 9 ନୂଆ ଗ୍ୟାଲେରୀ ଆର୍ ତାଳପତ୍ର ଚିତ୍ରଥି ପୂର୍ଣ୍ଣାଙ୍ଗ ରାମାୟଣ ପ୍ରଦର୍ଶନୀକେ ଉଦ୍ଘାଟନ କରିଛନ୍। ଏଥି ବିକ୍ରମ ବେତାଲ କଥାନୀର ଚରିତ୍ର ଜରିଏ ଓଡ଼ିଶାର ଅସ୍ମିତା ଆର୍ ଇତିହାସକେ ଦର୍ଶକମାନଙ୍କୁ ସୂଚନା ଦିଆଯିବା। ଫି ଗ୍ୟାଲେରୀନ ଡିଜିଟାଲ ପ୍ରଦର୍ଶନୀର ବ୍ୟବସ୍ଥା ସହିତ ତାଳପତ୍ର ଚିତ୍ରଥି ପୂର୍ଣ୍ଣାଙ୍ଗ ରାମାୟଣ ପ୍ରଦର୍ଶନୀର ବ୍ୟବସ୍ଥା ହୋଇଥିବା ବେଳେ ପହେଲା ଥର ଲାଗି ଭୂଇଁ ତଳେ କଳା ସାମଗ୍ରୀ ପ୍ରଦର୍ଶନ କରାଯିବା। ପ୍ରବାସୀ ଭାରତୀୟ ଦିବସ ଅବସରରେ ଆଇବା 12 ତକ ରାଜ୍ୟ ସଂଗ୍ରହାଳୟକେ ରାତି 9 ତକ ଖୋଲା ରଖାଯିବା ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍। ପ୍ରବାସୀ ଭାରତୀୟ ଦିବସ ବ୍ୟବହାର ହେବାର୍କେ ଥିବା ଡବଲ ଡେକର ବସ୍ ମାନଙ୍କର ଆଜ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍। ଭୁବନେଶ୍ୱର ଗାଡ଼କଣନ ଥିବା ମୋ ବସ୍ ଡିପୋଠାରେ ଉପରବେଲା ମୁଖ୍ୟମନ୍ତ୍ରୀ ଇ ଡବଲ ଡେକର ବସ୍ ହପ୍ ଇନ୍ ହପ୍ ଅପ୍ ଆର୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଇ ବସ୍ ସେବାକେ ବିଲ୍ ମୂଲ କରିଛନ୍। ପ୍ରବାସୀ ଭାରତୀୟମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଆର୍ କଟକଠାରେ ସବୁ ସରକାରୀ ଆର୍ ଘରୋଇ ହାସ୍ପାତାଲମାନଙ୍କୁ ତୟାର ରହିବାର୍କେ ନିର୍ଦ୍ଦେଶ ଦିଆଯାଇଛି। ଇ ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ବୈଠକଥି ଯୋଗ ଦେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍, କାର୍ଯ୍ୟକ୍ରମଥି ଯୋଗ ଦେଉଥିବା ଅତିଥିମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସାଙ୍ଗେ ସାଙ୍ଗ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ସ୍ୱାସ୍ଥ୍ୟ ବିଭାଗ ତୟାର ଅଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆଜ ତାରିଖ ଘୋଷଣା କରିଛନ୍। ଆଇବା ମାସ ଦିଲ୍ଲୀର 70 ଆସନ ଲାଗି ଭୋଟ୍ ହେବା ଆର୍ 8 ତାରିଖ ଭୋଟ୍ ଗଣତି ହେବା ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍। ଭୋଟ୍ ଲାଗି ଆଇବା 10 ତାରିଖ ଶୁକ୍ରବାର ଦିନ ବିଜ୍ଞପ୍ତି ବାହାରବା, 17 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 18 ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ଆର୍ 20 ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାରିଛି। ନିର୍ବାଚନ ଆୟୋଗର ସୂଚନା ଅନୁସାରେ ଦିଲ୍ଲୀର ମୋଟ 1,55,24,858 ଜଣ ଭୋଟର 13,000 ଅତକା ବୁଥ୍ନ ଭୋଟ୍ ଦେବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଶିଳ୍ପର ନିରନ୍ତର ବିକାଶ ଲାଗି 44,793 କୋଟି ଟଙ୍କାର 5 ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା 38 ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ଏଚ୍ଏଲ୍ସିଏ ବୈଠକଟି ଏ ବାବଦେ ନିଷ୍ପତ୍ତି ହୋଇଛି। ପ୍ରକଳ୍ପମାନଙ୍କେ ସବୁଜ ଶକ୍ତି ଯନ୍ତ୍ରପାତି, ବାୟୋଟେକ୍ନୋଲୋଜି, ଇସ୍କାତ ଆର୍ ରସାୟନ କ୍ଷେତ୍ରଥି ରାଜ୍ୟ 23,005 ଜଣଙ୍କୁ ନିଯୁକ୍ତି ମିଳିବା। 5 ପ୍ରକଳ୍ପ ଭିତରେ ଯାଜପୁରଠାରେ 8,743 କୋଟି ଟଙ୍କା ଖର୍ଚ୍ଚାଥି ଅଶୋଧିତ ତେଲ ରଖବାର ସୁବିଧା ଆଉ 26,175 କୋଟି ଟଙ୍କା ଇସ୍କାତ କାରଖାନାକେ ବଢ଼ାଯିବାର ବ୍ୟବସ୍ଥା। ଢେଙ୍କାନାଳଠାରେ 4,000 କୋଟି ଟଙ୍କାର ଗୋଟିଏ ସୋଲାର ମଡ୍ୟୁଲ ତିଆରି କାରଖାନା, କଟକନ 4,050 କୋଟି ଟଙ୍କା ଗୋଟିଏ ପ୍ରୋଟିନ୍ କାରଖାନା ଆର୍ 1,825 କୋଟି ଟଙ୍କା ଖର୍ଚ୍ଚାଥି ଗୋଟିଏ ଖଣିଜ ତେଲ ଆର୍ ରିସାଇକ୍ଲିଂ କାରଖାନା ସ୍ଥାପନା କରାଯିବା। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ଆଜି ମଥୁରାନଗରୀନ ଜରାସନ୍ଧ ସହିତ କଂସଙ୍କର ଯୁଦ୍ଧ ଆର୍ ହେତି ପ୍ରହେତିଙ୍କର ବିହାଘର, କଂସ ମହାରାଜଙ୍କ ବ୍ରହ୍ମଚାରୀ ଅଞ୍ଚଲଥି ଦିଗ୍ବିଜେ, ରାକ୍ଷସମାନଙ୍କର ମର୍ବାର ଖବର ପାଇକରି କଂସଙ୍କର ମର୍ମାହତ ବାଗି ଦୃଶ୍ୟ ଅଭିନୟ ହେବା। ସିଆଡ଼େ ଗୋପପୂର୍ଣ୍ଣ କୃଷ୍ଣ ବଳରାମଙ୍କର ବାଲ୍ୟଲୀଳା, ଜାମଲାର୍ଜୁନ ଭଞ୍ଜନ, କାଳୀୟ ଦଳନ, ବିଶ୍ୱରୂପ ଦର୍ଶନ ଆର୍ ଗୋପୀମାନଙ୍କର ଦହିବିକା ବାଗି ଦୃଶ୍ୟ ଦେଖବାର୍କେ ମିଳିଛି। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ ମନ୍ଦିର ପରିସରର ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମଟି ସାମିଲ ହୋଇକରି ସଫେଇ କରିଥିଲେ। ସୁବର୍ଣ୍ଣପୁର ଲୋକମହୋତ୍ସବ 2025 ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ତରଫୁ ଆଜି ସଂସ୍କୃତି ଭବନ ପ୍ରେକ୍ଷାଳୟନ ଓଡ଼ିଆ ସାହିତ୍ୟ ଆର୍ ସୁବର୍ଣ୍ଣପୁର ଶୀର୍ଷକ ଗୋଟିଏ ବୌଦ୍ଧିକ ଆଲୋଚନା ଚକ୍ର ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଡକ୍ଟର ସନ୍ତୋଷ ରଥ ଆର୍ ଡକ୍ଟର ଦେବାଶିଷ ପାଣ୍ଡିଆ ଯୋଗ ଦେଇକରି ସୁବର୍ଣ୍ଣପୁର ମାଟିର ସାହିତ୍ୟିକ ସିର୍ଜିନା ଓଡ଼ିଆ ସାହିତ୍ୟକେ ସମୃଦ୍ଧ କରିଛି ବୋଲି କହିଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ଆର୍ ଜିଲ୍ଲା ସଂସ୍କୃତି ପରିଷଦ ତରଫୁ ଜିଲ୍ଲାର 31 ସ୍ଥାପନା ଦିବସ ଅବସରରେ ଚାଲିଥିବା ବୌଦ୍ଧ ମହୋତ୍ସବ ଆର୍ ପଲ୍ଲୀଶ୍ରୀ ମେଲା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉତ୍ସବଟି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇକରି ଜିଲ୍ଲାର କଳା ସଂସ୍କୃତି ମହାନ ଆୟ ବୋଲି କହିବାର ସହିତ ଭିନ୍ ଭିନ୍ ଇଲାକାକେ ସଂସ୍କୃତି ପରମ୍ପରା ଆର୍ ସଭ୍ୟତାର ସୂତ୍ରଥି ବାନ୍ଧି ରଖିଥିସି ବୋଲି କହିଥିଲେ। କାର୍ଯ୍ୟକ୍ରମଟି ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ସ୍କରଣିକା ଯଶୋଧାରାକେ ଉନ୍କୋଚନ କରିଥିଲେ। କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଲପୁର ହାତୀ ବ୍ୟାରେଜ୍ରୁ ଡେବ୍ରିଫାଲର ଦକ୍ଷିଣ ମୁଖ୍ୟ କେନାଲର ଡାଲୁଆ ଚାଷ ଲାଗି ପାନ୍ ଛଡ଼ାଯାଇଛି। ଜିଲ୍ଲାର ଜୟପାଟନା, କଲମପୁର, ଜୁନାଗଡ଼, କୋକ୍ସରା ଆର୍ ଧରମଗଡ଼ ବ୍ଲକର 53,374 ହେକ୍ଟର ଜମିନ୍କେ ପାନ୍ ମାଡ଼ବା। ଡେବ୍ରି ମୁଖିଆ କେନାଲରୁ 5 କ୍ୟୁମେକ୍ସ ଆର୍ ଦକ୍ଷିଣ ମୁଖ୍ୟ କେନାଲରୁ 3 କ୍ୟୁମେକ୍ସ ପାନ୍ ଛଡ଼ାଯାଇଛି। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ହେବା। ରାତିର 8:15 ଖେଲ୍ ମୂଲ ହେବା। ରାଇଜେ ଆଇବା 24 ଘଣ୍ଟା ଭିତରେ ପାଗ ସୁଖା ରହିବା। ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଆର୍ ଗଞ୍ଜାମ ଜିଲ୍ଲାର କୁହୁଡ଼ି ହେବା। ଆଇବା 4 ତକ୍ ତାପମାତ୍ରା ଥି କେନ୍ସି ପରିବର୍ତ୍ତନ ନାହିଁ ହୁଏ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ରାଜ୍ୟର ସବୁନୁ କମ୍ ତାପମାତ୍ରା 8.5 ଡିଗ୍ରୀ ସେଲ୍ସିୟସ୍ ଦାରିଙ୍ଗବାଡ଼ିନ ରେକର୍ଡ କରାଯାଇଛି। শেষে মুখিয়া খবর ফের খায় আইবা খালটানু মূল হেউছে প্রবাসী ভারতীয় দিবস অতিথি দেব ভব ভাবনা নেইকি প্রবাসী মানকু স্বাগত করবারকে মুখ্যমন্ত্রী দেলে আহ্বান রাজ্য সংগ্রহালয়ন নটা নয়া গ্যালেরি আর তালপতর্থি রামায়ণ প্রদর্শনী উদ্ঘাটন কলে মুখ্যমন্ত্রী রাজ্যে 44793 কোটি টাকার পাঁচটা প্রকল্পকে মঞ্জুর কলা উচ্চস্তরীয় অনুমোদন কর্তৃপক্ষ আর হকি ইন্ডিয়া লিগ তি বেদান্ত কলিঙ্গ ল্যান্সার্স আর সাচি রাহা বেঙ্গল টাইগর্স ভিতরে আজ হেবা খেল আজির আঞ্চলিক খবর ইন শেষ হল জুহার।